ନମସ୍କାର, ମୁଁ ଆପଣମାନଙ୍କର ଗାୟିକା ଇରା ମହାନ୍ତି। ଆଜି ପ୍ରଥମ ଥର ପାଇଁ ସମ୍ବଲପୁରୀ ଭାଷାରେ ମୁଁ ବଢିଆ ଭଜନ ଗାଇଲି। କାହ୍ନା କାହ୍ନା କୃଷ୍ଣଙ୍କ ଉପରେ ଗୋଟେ ବଢିଆ ଗୀତଟେ ଗାଇଲି, ଯାହାକୁ ଲେଖିଛନ୍ତି ଏବଂ ସ୍ୱର ସଂଯୋଜନା କରିଛନ୍ତି ସୁଶାନ୍ତ ମଙ୍ଗରାଜ। ବହୁତ ବଢିଆ ଲେଖା ହେଇଛି, ବହୁତ ବଢିଆ ସ୍ୱର ହେଇଛି, ମତେ ତ ବହୁତ ଭଲ ଲାଗିଲା। ଆଶା କରୁଛି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିବ। ଏଇ ଗୀତଟି ଆପଣମାନେ ଦେଖିପାରିବେ ଏବଂ ଶୁଣିପାରିବେ ମଙ୍ଗରାଜ କ୍ରିଏସନ ୟୁଟ୍ୟୁବ ଚ୍ୟାନେଲରେ। ସୋ ଆଶା କରୁଛି ଆପଣମାନେ ଆମ ସମସ୍ତଙ୍କୁ, ଆମ ଟୋଟାଲ ଟିମ୍କୁ ଆଶୀର୍ବାଦ କରିବେ, ଗୀତଟି ଶୁଣିବେ, ଭଲ ଲାଗିଲେ ଆପଣଙ୍କର ସୁନ୍ଦର ସୁନ୍ଦର କମେଣ୍ଟସ ଦେବେ, ଆଶୀର୍ବାଦ କରୁଥାନ୍ତୁ ଆମ ସମସ୍ତଙ୍କୁ। ଧନ୍ୟବାଦ, ନମସ୍କାର।
ଚିନ୍ତା ଜନା କି କହି ଦିନ ରାତ ଭାବି ଭାବି ଝାଉଲି।